ନମସ୍କାର ଶ୍ରୋତା ବନ୍ଧୁ, କିସ୍ ଚିରାଗ ବାଣୀକୁ ଆପଣଙ୍କ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ଦାସିବାଡି ପଞ୍ଚାୟତ, ଦାରିବାଡି ବ୍ଲକ, କନ୍ଧମାଳ ଜିଲ୍ଲା। ଆମେ ନେଇ ଯେଉଁ ଲିଙ୍ଗ ମାର କଜୁଙ୍ଗାଇସି ବାଜା, ଆମେ ଏଇ ବିଷୟରେ ବ୍ୟସ୍ତ ଅଛନ୍ତି ମାଣ୍ଡାଇ ନାହିଁ। ଫାର୍ଷ୍ଟ ଆଜି କଜୁଙ୍ଗା କାଶିବା ନାସୁ, ମାର କାଶିବା ନାସୁ, ମାର ବି ଫାର୍ଷ୍ଟ ଆଜି ବାହାନଙ୍ଗା ଗୁଣ୍ଡାଗି ନାସୁ, ଇଙ୍ଗା ଇତି ମାସରେ ଜାଗା ପାନି। ତାପରେ ଉଙ୍ଗା ତୁମେ ଆଜି ଫାର୍ଷ୍ଟ ବାଜି ନାସୁ, କେବଳ ସିଙ୍ଗା ଇଙ୍ଗା ସାର କି ନାସୁ, ସାର ସିଙ୍ଗା କେନଗା ବାଜି ନାସୁ। ଏ ବି ଦେନି କରେ ଆଜୁ ଏପାଲି ସବୁ ଦିନ ଦେଖା ପାଞ୍ଚ ମିନିଟ ପୂର୍ବରୁ ଆଜୁ ଇଟା ମାର ଦେଲି ଆରମ୍ଭ କିଏନା ମାର କିଏନା ଆଜି ବାରମ୍ବାର ହାଣ୍ଟିଙ୍ଗନା, ଯେହେତୁ ମାର ଅଛି ଲାଗିଆନି ଦେଖିଥାନି ବେଶୀ ବାଜେଙ୍ଗା ଆଜୁ ଘାଣ୍ଟିକି ନା ସେଙ୍ଗା ପାଞ୍ଚ ମିନିଟ ଖଣ୍ଡେ ବସିଗଲେଙ୍ଗା ଆଜୁ ଏଟା ଏହା ନଙ୍ଗା ଆଜୁ ଏରା ଡିଙ୍ଗେ ତିନିନାସୁ ପାଲା ତିନି ଗିଆନିଙ୍ଗା ମଧ୍ୟ ଏ ଉଙ୍ଗା ତିନି ତିନି ବାଙ୍ଗିନା ଇସେ ଦୁଃଖ ନାଙ୍ଗା ହେଇ ଆସେ। ଧନ୍ୟବାଦ।